रङ्ग अबिर उडै आसिला रे दोळ पीर तीर पिचकारी धरी होरी खेळ रङ्ग अबिर उडै आसिला रे दोळ पीर तीर पिचकारी धरी होरी खेळ लौडी ताळरे सुभे गोपाळ गाळ विमानरे राधा संगे मदन गोपाळ ফগু দশমীরে ফগু খেলরে ফগুণ তো দুষ্টামীর বেড়রে ফগুণ তো দুষ্টামীর বেড়রে রঙ বীর উড়েই আসিলারে দোল বিরতির পিচকারি ধরি হরি খেল ভক্ত যায় দিয়ক পাখকু দিয়ত আসন্তি থরে ভক্ত দুয়ারকু হরি খেলিবাকু পুনি ভোগ খাইবাকু দোল বিমান যে বুলে গারু গাকু বিমান পাখরে ভক্ত মেলরে বাজু থায়ে সিঙ্গা কণ্ঠ সে গা গোপাল তার উত্তর দিয়ন্তি এই হেলা গোপাল গালরে গোগাল ছন্দে লউড়ি খেলরে গোগাল ছন্দে লউড়ি খেলরে রঙ্গ বীর উড়েই আসিলা রে দোল বিরতির পিচকারি ধরি হরি খেল গালটি গাউছি মু শুণ কেমিতি থিলা সে রাধা কৃষ্ণ মিলন ভক্ত অচ্যুতানন্দ এই উপাখ্যান নুয়া গীত পদরে মু করুছি গায়ন লৌড়িরে পড়ুছি তাড়রে নাচি নাচি বহি পড়ে ঝাড়রে নাচি নাচি বহি পড়ে গবীর উড়েই আসিলারে দোল বিরতির পিচকারি ধরি হরি খেল সে কদিনে রাধিকা মন্দিরে বনমাড়ি রাধা সঙ্গে নানা রঙে করুথিলে কেলি এই সময়রে চন্দ্রসেনা যে আসিলা কবাট বাড়েই উচ্চ স্বরে ডাকিলা চন্দ্রসেনা ডাক রাধা শুনি রে সতে কির কত হেলা পানি রে সতে কির কত হেলা বিরতির পিচকারি ধরি হরি খেল ଦୁହେଁ କୁଲୁଚେଇଲା ନେଇ ପେଟାରିରେ ତାଲା ଗୋଟେ ଦେଲା ଯେ ଲଗାଇ ଚନ୍ଦ୍ରସେଣା କୁରା ଟିକା କବାଟ ଖୋଲିଲା କୃଷ୍ଣ ଥିବା ଘରେ ଚନ୍ଦ୍ରସେଣା ଯେ ରହିଲା ରାତି ପାହି ସକାଳ ଯେ ହେଲା ରେ ଗାଧେଇବା ପାଇଁ ରାଧା ସେଟାରିର ଚାବି ରାଧା କାନିରୁ ଖୋଲିଲା ହାଟ ପାହାଚରେ ଧୋଇ ସ୍ନାନ କରିଲା ଆସି ଚାବି ନେଇଗଲା ଖାଦ୍ୟ ନୁହେଁ ଜାଣି ପଦ୍ମ ବନେ ଫିଙ୍ଗିଦେଲା ଚାବି ନ ଦେଖି ରାଧିକା କାନ୍ଦିଲା ନିଜ କପାଳକୁ ବସି ନିନ୍ଦିଲା ନିଜ କପାଳକୁ ବସି ନିନ୍ଦିଲା ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବିରତିର ପିଚକାରୀ ଧରି ହରି ଖେଳ ଯେତେ ହଟ କରିଥିଲା ସେଥିରେ କି ମନ ତାର ବୁଝି ଯେ ନଥିଲା ପକେଇଲା ପୁଣି ଏଇ ଧର୍ମ ସଙ୍କଟରେ ବେଟାରିରେ ରାତି ଗୋଟା କାହ୍ନୁ ପାଶରେ ପ୍ରାଣପ୍ରିୟ ପାଇଁ ମଥା ପିଟେରେ ଏକାକିନି ରାଧାରାଣୀ ଘାଟରେ ଏକାକିନି ରାଧାରାଣୀ ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବିରତିର ପିଚକାରୀ ଧରି ହରି ଖେଳ ସାବେ ସେ ମରିବ ଏଇ ପାଣିକୁ ଯେ ଡେଇଁ ମରିଲେ ପେଟାରିରେ ମରିବେ କହ୍ନେଇ ଦାନା ପାଣି ବିନା ହେଉଥିବେ ଛଟ ପଟ ତାଲା ନ ଖୋଲିଲେ ତାଙ୍କ ଛୁଟି ଯିବ ଘଟ ହାୟରେ ବିଧାତା ଏକି କଲୁରେ ରାଧାକୁ ସର୍ବଦା ନିନ୍ଦା ଦେଲୁରେ ରାଧାକୁ ସର୍ବଦା ନିନ୍ଦା ସେମିତି ବାହାର ହେବେ ପେଟାରିରୁ କୃଷ୍ଣ ଏଇ ହେଲା ଗୋପାଳଙ୍କ ଓଗାଳର ପ୍ରଶ୍ନ ଉତ୍ତର ଅନ୍ୟ ଗୋପାଳ ଦିଅନ୍ତି ଦୁଇ ଦଳ ମିଶି ପୁଣି ଲଉଡ଼ି ଖେଳନ୍ତି ଓଗାଳ ଉତ୍ତର ଏବେ ଶୁଣ ହେ ଜାଣିନଥିଲେ ଯା ତବେ ଜାଣ ହେ ଜାଣିନଥିଲେ ଯା ତବେ ଜାଣ ହେ ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବିରତିର ପିଚକାରୀ ଧରି ହରି ଖେଳ ଚଳିଗଲା ସଖୀ ଲଳି ତାକୁ ସବୁ ବୁଝାଇ କହିଲା ଥିଲା ଯୋଗ ମାୟାଙ୍କୁ ଲୋଡ଼ାକ ସେଇ ଏକା ଦୂର କରିପାରିବେ ଦୁଃଖ ନିଶ୍ଚୟ ଶୁଣିବେ ଯୋଗ ମାୟାଲୋ ତୋ ଦୁଃଖରେ କରିବେ ସେ ଦୟାଲୋ ତୋ ଦୁଃଖରେ କରିବେ ସେ ଦୟାଲୋ ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବୀର ତୀର ପିଚକାରୀ ଧରି ହରି ଖେଳ ଯୋଗ ମାୟା ହେଲେ ଉଭା କହିଲେ ରାଜିକେ ଶୁଣ ଉପାୟ କହିବା ଯୋଗ ବଳେ ଜାଣୁଛି ମୁଁ ତୋର ପଞ୍ଚି କାଟି ବିକଶିତ ପଦ୍ମ ମଧ୍ୟ ଦୂରେ ପଡ଼ିଅଛି ଏଥିକୁ ପାୟ ମୋର ନାହିଁ ଲୋ ମୋ କଥାକୁ ଶୁଣ ମନ ଦେଇଲୋ ମୋ କଥାକୁ ଶୁଣ ମନ ତୀର ପିଚକାରୀ ଧରି ହରି ଖେଳ ପଦ୍ମବନ୍ଧୁ ସୂର୍ଯ୍ୟଙ୍କୁ ତୁ ସୁମରଣା କର ସୂର୍ଯ୍ୟ ଦୟା କଲେ ଦୁଃଖ ଦୂର ହେବ ତୋର ଦେଶେ ପଦ୍ମ ଘୁଞ୍ଚି ଘୁଞ୍ଚି ଆସି ହାତ ପାହାନ୍ତାରେ ତୋର ଜୀବ ଲୋ ପହଞ୍ଚି ପେଟାରୀର ଚାବି ଜୀବ ମିଳିଲୋ ଯୋଗ ମାୟା କହିଗଲେ ଚଳିଲୋ ଯୋଗ ମାୟା କହିଗଲେ ଚଳିଲୋ ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବୀର ତୀର ପିଚକାରୀ ଧରି ହରି ଖେଳ ସନ୍ତୁଷ୍ଟ ହୋଇଲେ ଦୂରେ ଥିବା ପଦ୍ମକୁ ସେ କୂଳକୁ ଆଣିଲେ ବିକଶିତ ପଦ୍ମ ଫୁଲେ ଚାବି ରହିଥିଲା ଚାବିକୁ ପାଇରା ଧାର ସବୁ ଚିନ୍ତା ଗଲା ଚାବି ଧରି ଘରକୁ ସେ ଗଲା ରେ ଚନ୍ଦ୍ରସେନା ବାଟ ଚାହିଁଥିଲା ରେ ଚନ୍ଦ୍ରସେନା ବାଟ ଚାହିଁଥିଲା ରେ ଟଙ୍ଗ ବୀର ଉଡ଼େଇ ଆସିଲା ରେ ଦୋଳ ବୀର ତୀର ପିଚକାରୀ ଧରି ହରି ଖେଳ ରାଧା ସବୁ ରନ୍ଧା ବଢ଼ା କଲା ଖାଇ ପିଇ ଚନ୍ଦ୍ରସେନା କୋଠକୁ ଚଳିଲା ମନ ଛନ ଛନେ ରାଧା ପେଟାରି ଖୋଲିଲା ଗୋଠି ଗୋଠି କରି ସବୁ କୃଷ୍ଣଙ୍କୁ କହିଲା ସବୁ ଶୁଣି କାହ୍ନୁ ଦେଲେ ହସିରେ ରାଧା ରାଣୀ ଦୁଃଖ ଗଲା ଭାସିରେ ରାଧା ରାଣୀ ଦୁଃଖ ଗଲା ପିଚକାରୀ ଧରି ହରି ଖେଳ ସପ୍ରାକୃତ ପ୍ରେମ ମୂର୍ତ୍ତି ଶ୍ରୀ ରାଧା ଗୋବିନ୍ଦ ବନ୍ଦନା କରୁଛି ମୁଁ ଯେ ତୁମ ପଦ୍ମ ପାଦ ଲୀଳା ଖେଳା ଶୁଣି ଭକତ ଆନନ୍ଦ ଯେ ଲୀଳାରେ ଭରି ଅଛି ପ୍ରୀତିମ ପରନ୍ଦ ତୁମେ ପରା ଜଗତର ଇଷ୍ଟ ହେ হরি হরি খেল লৌড়ি তাড়ে শুভে গোপাল গাল বিমানরে রাধা সঙ্গে মদন গোপাল ফগু দশমীরে ফগু খেলরে ফগুণ তো দুষ্টামীর বেড়রে ফগুণ তো দুষ্টামীর বেড়রে ফগুণ তো দুষ্টামীর বেড়রে ফগুণ তো দুষ্টামীর